ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ସଂସଦ ବଜେଟ୍ ଅଧିବେଶନର ଦୁଇ ନମ୍ବର ଖେପ୍ ଆଇଜ ହେଲା ମୂଲ। ବିଧାନସଭା ନ ପାରିତ ହେଲା ଅନୁସୂଚିତ ଜାତି ଆଉ ଜନଜାତି ବିଭାଗର ଖର୍ଚ୍ଚା ବିଲ୍। ରାଜ୍ୟ ବଢ଼ୁଥିବା ଜଙ୍ଗଲ ନିଆଁର ମୁକାବିଲା ଲାଗି ଜଙ୍ଗଲ ବିଭାଗ ତରଫୁ ନିଆଯାଉଛି ପଦକ୍ଷେପ। ଆଉ ରାଜ୍ୟ ବଢ଼ୁଛେ ତାତି। ଇ ହପ୍ତାଥି ପଶ୍ଚିମ ଓଡ଼ିଶାର ତାତି 40 ଡିଗ୍ରୀ ଛୁଇଁବା ସମ୍ଭାବନା। ଏଥର ପୁରା ଖବର। ସଂସଦର ବଜେଟ୍ ଅଧିବେଶନର ଆଜ ଦୁଇ ନମ୍ଘର ଖେପ୍ ମୂଲ ହୋଇଛେ। ଭିନ୍ ଭିନ୍ ପ୍ରସଙ୍ଗକେ ନେଇକରି ବିରୋଧୀ ଦଳମାନେ କିଲ୍ଲାଗଗା କରିକି କକ୍ଷତ୍ୟାଗ କରିଥିଲେ। ଆଜ ଦୁଇ ଗୃହ ମୂଲ ହେବାର ଉତ୍ରୁ ମଣିପୁର ଆଉ ଜମ୍ମୁନ ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟବସ୍ଥା, ତାମିଲନାଡୁନ ରେଲ୍ ପ୍ରକଳ୍ପ ଲାଗି ଅନୁଦାନ, ସୀମା ଧାରିଜ ଆର୍ ଷ୍ଟକ୍ ମାର୍କେଟ୍ କ୍ଷତି ବାବଦ ପ୍ରସଙ୍ଗ ଉପରେ ଆଲୋଚନା ଦାବି କରିକି ବିରୋଧୀ ସଦସ୍ୟମାନେ କିଲ୍ଲାଗଗା କରିଥିଲେ। ଅଧିବେଶନର ଦୁଇ ନମ୍ଘର ଖେପ୍ ଆଇବା 4 ତାରିଖ ତକ ଚାଲବାର୍କେ ଥିବାର ବେଳେ ଇଥି 20 କାର୍ଯ୍ୟ ଦିବସ ରହିବା। ଏହି ଅଧିବେଶନ 2025-26 ଆର୍ଥିକ ବଛର ଲାଗି ଅନୁଦାନ ଦାବି ଆଉ ଆନୁଷଙ୍ଗିକ ବିଲ୍ ବ୍ୟୟ ମଞ୍ଜୁରୀ ଉପରେ ଆଲୋଚନା ଆଉ ମତଦାନ ହେବା। ରାଜ୍ୟ ବିଧାନସଭା ବଜେଟ୍ ଅଧିବେଶନର ଦୁଇ ନମ୍ଘର ଖେପ୍ର ଆଜ ଦୁଇ ନମ୍ଘର ଦିନ ଥିଲା। ଗୃହକାର୍ଯ୍ୟ ମୂଲ ହେବାର ଆଗରୁ କଂଗ୍ରେସ ବିଧାୟକମାନେ ବିଧାନସଭା ବାହାରେ ଧାରଣା ଦେବାର ସହିତ ନାରୀ ନିର୍ଯାତନା ଆର୍ ଆଇନ ଶୃଙ୍ଖଳାକେ ନେଇକରି କିଲ୍ଲାରଡ଼ା କରିଥିଲେ। ଗୃହକାର୍ଯ୍ୟ ମୂଲ ହେବାର ଉତ୍ରୁ ମୁଖ୍ୟମନ୍ତ୍ରୀଙ୍କର ଅନୁପସ୍ଥିତି, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ଆଖର ମନ୍ତ୍ରୀ ଅନନ୍ତ ଦାସଙ୍କର ବିୟୋଗଥି ଶୋକ ପ୍ରସ୍ତାବ ଆଗତ କରିଥିଲେ। ଇତାର ଉତ୍ରୁ ଗୃହନ କିଲ୍ଲାରଡ଼ା ହେବାରୁ ବାଚସ୍ପତି ସୁରମା ପାଢ଼ୀ ଗୃହକେ ତିନିଖେପ କରି ମୁଲତବୀ କରିଥିଲେ। ପହିଲା ସକାଳ ବେଳା 11:09 ତକ ମୁଲତବୀ ଘୋଷଣା କରିଥିଲେ। ସ୍ଥିତି ଫେର୍ ହେନ୍ତା ହେବାରୁ ଗୃହକେ ଦିନର 1 ବଜେ ତକ ମୁଲତବୀ ଘୋଷଣା କରିଥିଲେ। ଉପର ବେଳା ଗୃହକାର୍ଯ୍ୟ କିଛି ସମୟ ତକ ଚାଲିଥିଲା। ବିରୋଧୀମାନଙ୍କର କିଲ୍ଲାରଡ଼ା ଭିତରେ ଉପର ବେଳା ଅନୁସୂଚିତ ଜନଜାତି ଆଉ ଅନୁସୂଚିତ ଜାତି ଉନ୍ନୟନ ଆର୍ ସଂଖ୍ୟାଲଘୁ ସମ୍ପ୍ରଦାୟର ବିଭାଗ ବାବଦ 6,436,04,92,000 ଖର୍ଚ୍ଚା ଦାବି ପାରିତ ହୋଇକରି ମଞ୍ଜୁର ହୋଇଥିଲା। ହେଲେ କିଲ୍ଲାରଡ଼ା ଲାଗି ବାଚସ୍ପତି ଗୃହକେ ଆଇବାକାଲ ସକାଳ 10:30 ବଜେ ତକ ମୁଲତବୀ ଘୋଷଣା କରିଛନ୍। ରାଜ୍ୟ ଏପ୍ତକ 645 ଥାନାନ ସିସିଟିଭି ଲଗାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ବିଧାନସଭାନ ଆଜ ଇ ବାବଦ ଗୋଟେ ପ୍ରଶ୍ନର ଲିଖିତ ଉତ୍ତର ଦେଇକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍, ଉଚ୍ଚ ନ୍ୟାୟାଳୟର ଆଦେଶ ଅନୁସାରେ ରାଜ୍ୟର ଆହୁରି 295 ଫାଣ୍ଡିନ ସିସିଟିଭି ଲଗାବାର ବ୍ୟବସ୍ଥା ମୂଲ ହୋଇଛି। ସେନ୍ତା ଥାନାମାନଙ୍କର ସିସିଟିଭିର ତଦାରଖ କରିବାର ଲାଗି 36 ପୁଲିସ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକମାନଙ୍କର କାର୍ଯ୍ୟାଳୟନ ସିସିଟିଭି ଲଗାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍। ରାଜ୍ୟର ଭିନ୍ ଭିନ୍ ଇଲାକାନ ସମୁଦ୍ର, ନଏଦ ବନ୍ଦ ଆର୍ କଣ୍ଟାମାନଙ୍କେ ଗଲା 3 ବର୍ଷ ଭିତରେ ପାଏନ୍ଥି ବୁଡ଼ିକରି 2064 ଜଣଙ୍କର ଜୀବନ ଯାଇଛେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ବିଧାନସଭାନ ଆଜ ବିଧାୟକ ଓମ୍ ପ୍ରକାଶ ମିଶ୍ରଙ୍କର ପ୍ରଶ୍ନର ଲିଖିତ ଉତ୍ତରଥି ମୁଖ୍ୟମନ୍ତ୍ରୀ କହିଛନ୍, କଟକନ ସବୁନୁ ଜହ 252 ଜଣଙ୍କର ପାଏନ୍ଥି ବୁଡ଼ିକରି ଜୀବନ ଯାଇଥିଲା ବେଳକେ ମୟୂରଭଞ୍ଜନ 251, କୋରାପୁଟନ 207 ଆଉ ନବରଙ୍ଗପୁରନ 102 ଜଣଙ୍କର ଜୀବନ ଯାଇଛେ। ରାଜ୍ୟ ଏପ୍ତକ 3,738 ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ବିଧାନସଭାନ ଗୋଟେ ପ୍ରଶ୍ନର ଉତ୍ତରଥି ମୁଖ୍ୟମନ୍ତ୍ରୀ କହିଛନ୍, କେନ୍ଦ୍ରାପଡ଼ାନ ସବୁନୁ ଜହ 1,649, ଜଗତସିଂହପୁରନ 1,112, ମାଲକାନଗିରିନ 655, ଭଦ୍ରକନ 199, ନବରଙ୍ଗପୁରନ 106 ଆର୍ ଭୁବନେଶ୍ୱରନ 17 ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯାଇଛି। ସରକାର ଫି ଜିଲ୍ଲାନ ତହସିଲ, ବ୍ଲକ ଆର୍ ପୁଲିସ କର୍ମଚାରୀ ମାନଙ୍କୁ ନେଇକରି ଗୋଟେ କମିଟି ଗଠନ କରିଛନ୍। ଓଡ଼ିଶାନ ବେଆଇନ ଭାବେ ରହୁଥିବା ବାଂଲାଦେଶୀମାନଙ୍କୁ ଠାପ କରିକି ତାଙ୍କର ଦେଶକେ ବଟାବାରକେ ଏହି କମିଟି କାମ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ସେନ୍ତା ଗଲା 10 ବର୍ଷ ଭିତରେ ଭିନ୍ ଭିନ୍ ଅପରାଧ 41 ଜଣ ବାଂଲାଦେଶୀଙ୍କ ନାଁ ସାମିଲ ରହିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍। ଓଡ଼ିଶାକେ ରାଜ୍ୟ ବାହାରୁ ନକଲି ଉଷୋ ଆସୁଛି ଆଉ ସରକାର ସେତାକେ କାବୁ କରବାର୍ଥି ଲାଗିଛନ୍ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ କହିଛନ୍। ବିଧାନସଭାନ ଇ ବାବଦ ଗୋଟେ ପ୍ରଶ୍ନର ଉତ୍ତର ରଖିକରି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍, ଗଲା 3 ବର୍ଷ ଭିତରେ ବାହାର ରାଜ୍ୟ ଆସୁଥିବା 103 ନକଲି ଉଷୋ ଧରାପଡ଼ବାର ସହିତ 4 ଡିଲରକେ କଳା ତାଲିକାଥି ରଖାଯାଇଛି। ସେନ୍ତା 2023-24 ଆଉ 2024-25 ଖରାପ ଉଷୋ ଧରାପଡ଼ିଛି ବୋଲି ମନ୍ତ୍ରୀ ଶ୍ରୀ ମହାଲିଂ କହିଛନ୍। ବଜାରରେ ମିଳୁଥିବା ଜିଙ୍କ ସଲ୍ଫେଟ୍, ସୋଡିୟମ୍ ଲାକ୍ଟେଟ୍, ହେପ୍ରେନ୍ ସୋଡିୟମ୍ ଇଞ୍ଜେକ୍ସନ୍ ଖରାପ ଥିବାର କଥା ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍। ସେନ୍ତା ରାଜ୍ୟ କୁଷ୍ଠରୋଗୀଙ୍କର ସଂଖ୍ୟା 1,43,692 ରହିଛି ଆଉ ସରକାର ସେମାନଙ୍କର ସେବା ଦିଗେ ଅର୍ଥ ବ୍ୟୟ କରୁଛନ୍ ବୋଲି ବିଧାୟକ ଅନନ୍ତ ନାରାୟଣ ଜେନାଙ୍କର ଗୋଟିଏ ପ୍ରଶ୍ନର ଉତ୍ତର ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ମହାଲିଂ ଗୃହନ ସୂଚନା ଦେଇଛନ୍। ଶିଳ୍ପର ପ୍ରଗତି ସହିତ ପରିବେଶ ସନ୍ତୁଳନ ଜରୁରୀ ଆଏ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପଟି କହିଛନ୍। ବରମୁଣ୍ଡା ବିଜୁ ପଟ୍ଟନାୟକ ପ୍ରଦର୍ଶନୀ ପଡ଼ିଆନ ହୋଇଥିବା ଓଡ଼ିଶା ମାଇନିଂ ଏକ୍ସପୋର୍ଟ କନ୍କ୍ଲେଭ୍ର ଉଦ୍ଯାପନୀ ଉତ୍ସବଠି ଯୋଗ ଦେଇକରି ରାଜ୍ୟପାଳ କହିଛନ୍, ରାଜ୍ୟ ନିଯୁକ୍ତି ଭିତ୍ତିଭୂମି ଆଉ ଶିଳ୍ପର ପ୍ରଗତି ଲାଗି ଖଣି ଅର୍ଥନୀତି ଗୁରୁତ୍ୱପୂର୍ଣ୍ଣ ଆଏ। ଖଣି କାର୍ଯ୍ୟକ୍ରମ କ୍ଷେତ୍ରଠି ଓଡ଼ିଶାର ନେତୃତ୍ୱ ଲାଗି ରାଜ୍ୟପାଳ ସନ୍ତୋଷ ପ୍ରକାଶ କରିକରି କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ ଉପରେ ଜୋର୍ ଦେଇଥିଲେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ରାଜ୍ୟ ତାପମାତ୍ରା ବଢ଼ବାର୍ଥି ଲାଗିଛି। କଳାହାଣ୍ଡି, ସୁନ୍ଦରଗଡ଼, ଆଠମଲ୍ଲିକ, ମାଲକାନଗିରି, ନବରଙ୍ଗପୁର, ସୁନାବେଡ଼ା, ରାୟଗଡ଼ା ଆଉ ବାଲିଗୁଡ଼ା ବନଖଣ୍ଡନ ଜୁଏ ଲାଗିଥିବା ଜଣାପଡ଼ିଛି। କେନ୍ଦ୍ର ପରିବେଶ ଆଉ ଜଙ୍ଗଲ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ଗଲା 2 ତାରିଖନୁ ଇହାଦେ ତକ ରାଜ୍ୟ ଦେଶର 2 ନମ୍ବର ସବୁନୁ ଅତ୍କା ଜଙ୍ଗଲ ନିଆଁ ତଥ୍ୟ ରେକର୍ଡ ହୋଇଛି। ଜଙ୍ଗଲ ନିଆଁ ଲାଗି ହଜାର ହଜାର ହେକ୍ଟର ଜଙ୍ଗଲ ଜମି ନୁକସାନ ହେବାର ସହିତ ମୂଲ୍ୟବାନ ଗଛ ଆଉ ବନ୍ୟଜନ୍ତୁଙ୍କର ଜୀବନ ଯାଉଛି। ଜୁଏ ଲିଭା କାମଥି ଜଙ୍ଗଲ ବିଭାଗର କର୍ମଚାରୀମାନେ ବି ଲାଗିଛନ୍। ଇ ବାବଦେ ସୂଚନା ଦେଇକରି ଜଙ୍ଗଲ ପରିବେଶ ଆଉ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍,
ତ ନିଶ୍ଚିତ ଭାବରେ ଆମେ ଏଥର ଯେତିକି ସବୁ ଫାୟାର ପଏଣ୍ଟ ସବୁ ଥିଲା ତାକୁ କେମିତି କମେଇବା, ସେ ଦିଗରେ ସରକାର ନିରନ୍ତର ଭାବରେ ଚେଷ୍ଟା କରୁଛନ୍ତି। ଏ ବର୍ଷଠୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଗାଁ ଲୋକଙ୍କୁ ଏଥିରେ ଇନଭଲ୍ଭ କରିବା। ପ୍ରତ୍ୟେକ ଗାଁରେ ଆମେ 10,000-15,000 ନିଆଁ କେମିତି ଆମେ ରୋକିପାରିବା, ନିଆଁକୁ କେମିତି ଯଦି ବାଇଚାନ୍ସ କିଏ ଯଦି ଅସାମାଜିକ ଲୋକ ଜଡ଼େଇଲେ ତାକୁ ରୋକିବା ପାଇଁ ପ୍ରତ୍ୟେକ ଗାଁ SHG ମାଧ୍ୟମରେ ହେଉ, VSS ମାଧ୍ୟମରେ ହେଉ, ତାକୁ କେମିତି ରୋକାଯାଇପାରିବ ସେ ଦିଗରେ ପ୍ରତ୍ୟେକ ଗାଁକୁ ମଧ୍ୟ ଆମେ ପ୍ରଶାସନ ରାଶି 10,000 ଟଙ୍କା ଲେଖାଏଁ ଦେଉଛେ।
ଉପମୁଖ୍ୟମନ୍ତ୍ରୀ ଆଉ ଶକ୍ତିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କୋରାପୁଟ ଜିଲ୍ଲାର ସୁଙ୍କିଠାରେ ହେବାରକେ ଥିବା 1000 MW କ୍ଷମତାର ପମ୍ପଡ୍ ଷ୍ଟୋରେଜ୍ ପ୍ରକଳ୍ପ CSP ସମୀକ୍ଷା କରିଛନ୍। ଆଜି ଭୁବନେଶ୍ୱରଠାରେ ହୋଇଥିବା ବୈଠକର ସୂଚନା ଅନୁସାରେ ଏହି ପ୍ରକଳ୍ପ କାମ କଲେ ଦିନକ 6 ଘଣ୍ଟା ବିଦ୍ୟୁତ୍ ଉତ୍ପାଦନ କରବା। ପ୍ରକଳ୍ପ ମୂଲ କରବାର ଲାଗି ଓଡ଼ିଶା ସରକାରଙ୍କଠାରୁ ସିଙ୍ଗିଲ୍ ୱିଣ୍ଡୋ କ୍ଲିୟରେନ୍ସ ଆର୍ ଭିନ୍ ଭିନ୍ ସରକାରୀ ସାହାଯ୍ୟ ଯୋଗାଇ ଦେବାରକେ ପ୍ରକଳ୍ପ କାମ କରୁଥିବା କମ୍ପାନୀ ଏହି ଅବସରରେ ନିବେଦନ କରିଛି। ମାର୍ଚ୍ଚ ମାସ ଶେଷ ତକ ନିଗମ ଆଉ ବୋର୍ଡ ଅଧ୍ୟକ୍ଷ ନିଯୁକ୍ତି ସରବା ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍। ଏଥିଲାଗି ଆଲୋଚନା ଶେଷ କ୍ଷେପେ ପହଞ୍ଚିଛି। ନିଖୁଣ ଭାବେ ସବୁ କାମ ସାରବାର ଲାଗି ଚେଷ୍ଟା କରୁଥିବାରୁ ଟିକେ ଡେରି ହେଉଛେ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍। May 1 ମୁମ୍ବାଇଠାରେ ହେବାରକେ ଥିବା ବିଶ୍ୱ ଅଡିଓ ଭିଜୁଆଲ୍ ଏଣ୍ଟରଟେନ୍ମେଣ୍ଟ ସମ୍ମିଳନୀ ୱେବ୍ସ ଲାଗି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସହଯୋଗଟି ଆନିମେସନ୍ ଫିଲ୍ମ ନିର୍ମାତା ପ୍ରତିଯୋଗିତା ମୂଲ ହୋଇଛି। ଏହି ପ୍ରତିଯୋଗିତା ଦେଶର ଫିଲ୍ମ ନିର୍ମାତାମାନଙ୍କୁ ସେମାନଙ୍କ ସୃଜନ ଆଉ ଅଭିନୟ ପ୍ରଦର୍ଶନ କରବାରକେ ସୁଯୋଗ ଦେବା। ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାନ ଆଜି ଜିଲ୍ଲାପାଳ ଆର୍ SP ମିଳିତ ଶୁଣାଣି କରିଛନ୍। ସମ୍ବଲପୁର ଜିଲ୍ଲା ଜମେନକିରା ବ୍ଲକ୍ଠାରେ ଶୁଣାଣି ଶିବିରନ 40 ଅଭିଯୋଗ ଆସିଥିଲା। ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍ ସମ୍ମିଳନୀ କକ୍ଷଠାରେ ହୋଇଥିବା ଶିବିରଟି 52 ଅଭିଯୋଗ ଦାଖଲ ହୋଇଥିଲା। ଇନ 2 ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି ଆର୍ 2 ଜଣଙ୍କୁ ରେଡ୍କ୍ରସ୍ ପାଣ୍ଠିନୁ ସାହାଯ୍ୟ ଘୋଷଣା ହୋଇଛି। ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ୍ ସମ୍ମିଳନୀ କକ୍ଷଠାରେ ହୋଇଥିବା ଶିବିରଟି 19 ଅଭିଯୋଗ ଆସିଥିଲା। ଅଭିଯୋଗମାନଙ୍କର ତୁର୍ତ୍ତି ସମାଧାନ କରିବା ଲାଗି ଜିଲ୍ଲାପାଳ ଆର୍ SP ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ମାଷ୍ଟର୍ସ ଗେମ୍ ଫେଡେରେସନ୍ ଅଫ୍ ଇଣ୍ଡିଆ ତରଫରୁ ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମ୍ଠାରେ ହୋଇଥିବା 7 ନମ୍ବର ଜାତୀୟ ମାଷ୍ଟର୍ସ ଖେଳି ରାଜ୍ୟର ସରିତା ମିଶ୍ର ସ୍ୱର୍ଣ୍ଣ ଆଉ ରୌପ୍ୟ ପଦକ ପାଇଛନ୍। ମହିଳା 45 ବର୍ଷର ଅତ୍କା 1500 ମିଟର ଦୌଡ଼ଥି ସେ ପହିଲା ଠାନ୍ ପାଇଥିବା ବେଳେ 5000 ମିଟର ଦୌଡ଼ଥି 3 ନମ୍ବରଠାରେ ରହିଛନ୍। ରାଜ୍ୟ ସ୍ନାତକୋତ୍ତର ପାଠପଢ଼ା ଲାଗି ନାଁ ଲେଖା ଆବେଦନ ପ୍ରକ୍ରିୟା ଆଜିଠାରୁ ମୂଲ ହୋଇଛି। 116 ଶିକ୍ଷାନୁଷ୍ଠାନର 12,981 ସିଟ୍ ଲାଗି ଛାତ୍ରଛାତ୍ରୀମାନେ ସାମ୍ସ ୱେବ୍ସାଇଟ୍ ଜରି ଆବେଦନ କରୁଛନ୍। ଆବେଦନ ଶେଷ ତାରିଖ ଆଇବା 28 ରହିଛି। କମନ୍ PG ଏଣ୍ଟ୍ରାନ୍ସ ଟେଷ୍ଟ ଆଇବା May 4-18 ଭିତରେ ହେବା ଆଉ July 10 ତକ ବିଶ୍ୱବିଦ୍ୟାଳୟ ଆଉ ମହାବିଦ୍ୟାଳୟମାନଙ୍କେ ସ୍ନାତକୋତ୍ତର ପାଠ୍ୟକ୍ରମ ମୂଲ ହେବାର ଲକ୍ଷ୍ୟ ରଖାଯାଇଛି। ଆଇବା ହପ୍ତାଥି ପଶ୍ଚିମ ଓଡ଼ିଶାର ସବୁ ଇଲାକାନ ଦିନର ତାପମାତ୍ରା 40 ପାର କରବା। ଏ ସମୟଥି ରାଜ୍ୟର ସବୁ ଇଲାକାନ ତାପମାତ୍ରା 2-3 ତକ ବଢ଼ବା। ହେଲେ ରାତିର ତାପମାତ୍ରା ନାଇଁ ବଦଲେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ଆଜି ରାଜ୍ୟର ସବୁନୁ ଜହ ତାତି ବୌଦ୍ଧନ 39.2°C ରେକର୍ଡ କରାଯାଇଥିଲା। ସେନ୍ତା ବଲାଙ୍ଗୀରର 37.4, ଝାରସୁଗୁଡ଼ା ଆର୍ ଭବାନୀପାଟଣାର 37, ହୀରାକୁଦନ 36.7, ସୁନ୍ଦରଗଡ଼ନ 36.5, ସମ୍ବଲପୁର 36.4, ବରଗଡ଼ନ 36.2 ଆର୍ ସୋନପୁରନ 36°C ରେକର୍ଡ କରାଯାଇଛି। ଶେଷ ମୁଖ୍ୟ ଖବର ଫେରଘାଏ। ସଂସଦ ବଜେଟ୍ ଅଧିବେଶନର 2 ନମ୍ବର ଖେପ୍ ଆଇଜ୍ ହେଲା ମୂଲ। ବିଧାନସଭାନ ପାରିତ ହେଲା ଅନୁସୂଚିତ ଜାତି ଆଉ ଜନଜାତି ବିଭାଗର ଖର୍ଚ୍ଚା ବିଲ୍। ରାଜ୍ୟ ବଢ଼ୁଥିବା ଜଙ୍ଗଲ ନିଆଁର ମୁକାବିଲା ଲାଗି ଜଙ୍ଗଲ ବିଭାଗ ତରଫରୁ ନିଆଯାଉଛି ପଦକ୍ଷେପ। ଆଉ ରାଜ୍ୟ ବଢ଼ୁଛେ ତାତି, ଏ ହପ୍ତାଥି ପଶ୍ଚିମ ଓଡ଼ିଶାର ତାତି 40° ଛୁଇଁବା ସମ୍ଭାବନା। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।